ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ରାଷ୍ଟ୍ର ଆଜି ନ୍ୟାୟ, ସ୍ୱାଧୀନତା ଏବଂ ସମାନତା ଆଦର୍ଶର 77ତମ ଗଣତନ୍ତ୍ର ଦିବସ ପାଳନ କରୁଛି। 1950 ମସିହା ଆଜିର ଦିନରେ ଭାରତୀୟ ସମ୍ଭିଧାନ ପ୍ରଣୟନ କରାଯାଇ ଦେଶରେ ଭ୍ରାତୃତ୍ୱର ଭାବ ଏବଂ ସଂସ୍କୃତି ଓ ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ମାର୍ଗଦର୍ଶନ କରୁଛି। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଗଣତନ୍ତ୍ର ଦିବସ ପାଳନ ଉତ୍ସବର ନେତୃତ୍ୱ ନେବେ। ସକାଳ 10:30ଟାରୁ ଆରମ୍ଭ ହୋଇ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପ୍ୟାରେଡ୍ ପ୍ରାୟ 1.5 ଘଣ୍ଟା ଧରି ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆରମ୍ଭ ହେବ। କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ସମାରୋହର ସିଧା ପ୍ରସାରଣ 9:25 ଦୂରଦର୍ଶନ ନେଟୱାର୍କରେ ପ୍ରସାରିତ ହେବ। ଚଳିତ ବର୍ଷ ପ୍ୟାରେଡ୍ରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଦେର୍ ଲିଏନ୍ ମୁଖ୍ୟ ଅତିଥି ଭାବେ ସାଧାରଣ ଦିବସ ପାଳନ ଉତ୍ସବରେ ଯୋଗଦେବେ। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ 30 ପ୍ରଜ୍ଞାପନ ମେଢ଼ ପ୍ୟାରେଡ୍ରେ ପ୍ରଦର୍ଶିତ ହେବ। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିର ସ୍ୱତନ୍ତ୍ର ଗାନ ଏବଂ ବିଭିନ୍ନ କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ସମ୍ପର୍କିତ ଦୃଶ୍ୟ ଏହି ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇବ। ତିନି ବାହିନୀ ପକ୍ଷରୁ ଅପରେସନ୍ ସିନ୍ଧୁ ମିଳିତ ଉଦ୍ୟମରେ ବିଜୟ ସମ୍ପର୍କରେ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ଚଳିତ ବର୍ଷ ଗଣତନ୍ତ୍ର ଦିବସର ବିଷୟବସ୍ତୁ ରହିଛି ସ୍ୱତନ୍ତ୍ରତାର ମନ୍ତ୍ର ବନ୍ଦେ ମାତରମ୍। ଗଣତନ୍ତ୍ର ଦିବସ ପାଳନ ଦେଶବାସୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ଓ ଗୌରବ ଭାବନାକୁ ମଜବୁତ କରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। 77ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଗତକାଲି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ବିଶ୍ୱରେ ଅନିଶ୍ଚିତତା ସତ୍ତ୍ୱେ ଦେଶର ଆର୍ଥିକ ବିକାଶ ନିରନ୍ତର ଭାବେ ଅଗ୍ରସର ହେଉଛି। ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ବୃଦ୍ଧି ପାଇଛି। ରାଷ୍ଟ୍ର ପ୍ରଥମ ମନୋଭାବ ନେଇ କାର୍ଯ୍ୟ କରି ଗଣତନ୍ତ୍ରକୁ ଗୌରବଶାଳୀ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସମ୍ଭିଧାନର ନିହିତ ଭାବନା ହେଉଛି, ଆମେ ନାଗରିକମାନେ ସବ୍କା ପ୍ରୟାସ ମନ୍ତ୍ର ନେଇ ଦେଶକୁ ଆଗକୁ ଅଗ୍ରସର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାକୁ ଦେଶର ଏକ ସମୃଦ୍ଧି, ଅଗ୍ରଣୀ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଏହି ପବିତ୍ର ଦିବସରେ ରାଜ୍ୟବାସୀ ସଂକଳ୍ପ ନେବା ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ତାଙ୍କ ବାର୍ତ୍ତାରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ଭିଧାନ ଦିବସ ପାଳନ ବାର୍ତ୍ତାରେ କହିଛନ୍ତି, ସମ୍ଭିଧାନର ମୂଲ୍ୟବୋଧକୁ ଆଧାର କରି ଦେଶର ଶକ୍ତି, ସାମର୍ଥ୍ୟ ଓ ସମ୍ମାନ ବଢ଼ାଇବା ସହିତ 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଆଜି 8:30 ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଅନୁଷ୍ଠିତ ହେବ। ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିବେ। ଦେଶର ସମ୍ମାନଜନକ ପଦ୍ମ ପୁରସ୍କାର 2026 ଘୋଷଣା କରାଯାଇଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ 131 ଜଣଙ୍କୁ ପଦ୍ମ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ଉପାଧି ଲାଗି ଚୟନ କରାଯାଇଛି। ସେଥିମଧ୍ୟରୁ 19 ଜଣ ମହିଳା ଏବଂ 16 ଜଣଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ମର୍ଯ୍ୟାଦାଜନକ ପୁରସ୍କାର ଓଡ଼ିଶାର ସାହିତ୍ୟ, ଶିକ୍ଷା ଓ କଳା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା 4 ଜଣ ବ୍ୟକ୍ତିଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଛି। ସେମାନେ ହେଲେ ମହେନ୍ଦ୍ର କୁମାର ମିଶ୍ର, ଚରଣ ହେମ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର। ଜୀବନବ୍ୟାପୀ କଳା ପାଇଁ ସମର୍ପିତ ପ୍ରଖ୍ୟାତ ପ୍ରହ୍ଲାଦ ନାଟକ ଗୁରୁ ସୀମାଞ୍ଚଳ ପାତ୍ର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବା ପରେ ତାଙ୍କ ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି,
ଏହି ସମୟରେ ଯାହା ମିଳିଲା ଆଉ ମୋର ବଡ଼ ଖୁସି, ମୋର ଆଉ ଖୁସି ତ ମୋର ଗୁରୁ ହାତ ତଳ ପଡ଼ୁନି ଆଜ୍ଞା। ଏବେ ମଧ୍ୟ ଆଜ୍ଞା ପାଖରେ ନାଟକ କରିବା ପାଇଁ ଗୁରୁ ହାତ ଉଠିଲେ ସେ ସବୁ ଶିଷ୍ୟ।
ନିର୍ଦ୍ଧାରିତ ସମୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ କହିଛନ୍ତି। ପଞ୍ଚାୟତର 5 ବର୍ଷ କାର୍ଯ୍ୟକାଳ ଅବଧି ପୂର୍ଣ୍ଣ ପରେ ନିର୍ବାଚନ କରାଯିବ। ଶ୍ରୀ ପାଢ଼ୀ କହିଛନ୍ତି, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାର୍ଷିକ ରାଜ୍ୟସ୍ତରୀୟ ଆଦିବାସୀ ମେଳା 2026 ଭୁବନେଶ୍ୱର ୟୁନିଟ୍ 1 ସ୍ଥିତ ଆଦିବାସୀ ପଡ଼ିଆରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏହି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 2:32।